श्रीमद्भागवतम तृतीय स्कंद 15 अध्याय श्लोक 37 एवं तदेव तदेव भगवान भगवान अरविंदनाव स्वानां स्वानां विबुद्ध्या सदतिक्रमं आर्जरुद्या तस्मिन् जजो परमहंसा महामुनिनां अन्वेषणीयचरणौ चलयन् सहस्रीः एवं तदेव भगवान् अरविन्दनाभ एवं तदेव भगवान् अरविन्दनाभ स्वानं विबुध्य सदतिक्रमं आर्जबुद्ध्य स्वानं विबुध्य सदतिक्रमं आर्जबुद्ध्य तस्मिन् यजो परमहंस महामुनीनां अन्वेषणीयचरणौ चलयन् सहस्री एवं तदेव भगवान् अरविन्दनाभ स्वानं विबुध्य सदतिक्रमं आचरुद्य तस्मिन् यजो परमहंस अन्वेषणीयचरणौ चलयन् सहस्री एवं तदेव भगवान् अरविन्दनाभ स्वानं विबुध्य सदतिक्रममाचरुद्य तस्मिन् यजो परमहंस महामुनीनां अन्वेषणीयचरणौ चलयन् सहस्री एवं हे गुरुभावरे तदा एव सेहि मुहूर्तरे भगवान् भगवान् अरविन्दनाभ पद्मनाभ स्वानं निजभूत्यमान पर विबुद्ध जानिपरले सत् महामुनिगण प्रति अतिक्रम अपमान आर्ज पुण्यकर्म पुण्यकर्माकर हृदय आनंद तस्मिन् सेठारे जजौ बले परमहंस महामुनिनां महामुनिगणक द्वारा अन्वेषणीय जहाँ अन्वेषण कराया उचित करोणी चरण चरण पादपद्म द्वय ଚଳୟନ ଚାଳନ କରି ସହ ଶ୍ରୀ ଲକ୍ଷ୍ମୀଦେବୀଙ୍କ ସହ ଶ୍ଳୋକର ଅନୁବାଦ ଏହିପରି ଭାବରେ ସୂର୍ଯ୍ୟ ଭୂତଦ୍ୱୟଙ୍କର ମହତ ଅତିକ୍ରମ ରୂପ ଅପରାଧକୁ ଜାଣିପାରି ପଦ୍ମନାଭ ଶ୍ରୀ ନାରାୟଣ ପରମହଂସ ମହାମୁନିଗଣଙ୍କର ଅନ୍ୱେଷଣୀୟ ଚରଣ ଯୁଗଳ ଚାଳନ କରି ଲକ୍ଷ୍ମୀଦେବୀଙ୍କ ସହିତ ଦକ୍ଷିଣାଥ ସେହି ସ୍ଥାନରେ ଉପନୀତ ହେଲେ ଭାବାର୍ଥରେ କୁହାଯାଉଛି ଯେ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଘୋଷଣା କରି କହିଛନ୍ତି ତାଙ୍କର ଭକ୍ତମାନଙ୍କର କେବେ ବିନାଶ ହୁଏ ନାହିଁ। ଭଗବାନ ଜାଣିପାରିଲେ ଯେ ଦ୍ୱାରପାଳ ଦ୍ୱୟ ଓ ମୁନିମାନଙ୍କ ମଧ୍ୟରେ କଳ ହୋଇ ତାହା ଅନ୍ୟ ଆଡ଼କୁ ଗତି କରୁଛି ଏବଂ ସେଇଥିପାଇଁ ସେ ତାଙ୍କ ସ୍ଥାନରୁ ତତ୍କ୍ଷଣାତ୍ ବାହାରି ଆସି ଘଟଣାସ୍ଥଳରେ ପହଞ୍ଚିଗଲେ ଏବଂ କଳ ଯେପରି ଅଧିକ ବୃଦ୍ଧି ନ ହୁଏ ତାହା ବନ୍ଦ କରିବା ପାଇଁ ସେ ଆସିଗଲେ, ଯାହାଫଳରେ ତାଙ୍କର ଭକ୍ତ ଦ୍ୱାରପାଳ ଦ୍ୱୟ ଚିରଦିନ ପାଇଁ ବିନଷ୍ଟ ହେବେ ନାହିଁ। ତେଣୁ ଏଇ ଯେଉଁ ଘଟଣାଟି ଘଟିଲା ଚାରିକୁମାରଙ୍କୁ ଜୟ ଏବଂ ବିଜୟ ବାଧା ପ୍ରଦାନ କଲେ, ଚାରିକୁମାରଙ୍କର କ୍ରୋଧ ଜାତ ହେଲା, କ୍ରୋଧ ଜାତ ହେଲା ପରେ ସେ ଅଭିଶାପ ଦେଲେ ଯେ ତୁମେ ସେଇ ଜଗତକୁ ଯିବ ଯେଉଁଠି ତିନୋଟି ରିପୁ ରହିଛନ୍ତି, ତିନୋଟି ଶତ୍ରୁ ରହିଛନ୍ତି। ଏ କଥା ଶୁଣି କାତର ଭାବରେ ବିନୟ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି ଚାରିକୁମାରଙ୍କ ପାଖରେ, ପ୍ରଭୁ ଏତିକି ଆମକୁ କୃପା କରନ୍ତୁ, ଆମେ ଦଣ୍ଡକୁ ଦେଇଛନ୍ତି ଠିକ୍ କରିଛନ୍ତି, କିନ୍ତୁ ଆମେ ଯେଉଁଠି ଗଲେ ମଧ୍ୟ ଶତ୍ରୁ ଥାଆନ୍ତୁ ବା ମିତ୍ର ଥାଆନ୍ତୁ ଆମେ ଭଗବାନଙ୍କୁ ଯେମିତି ନ ଭୁଲୁ, ଆମର ଏତିକି କୃପା କରନ୍ତୁ, ଭଗବାନଙ୍କର ସ୍ମୃତି ଆମ ପାଖରେ ସବୁବେଳେ ପାଇଁ ରହୁ। ଭୌତିକ ଜଗତରେ ସମସ୍ତେ ବିସ୍ମୃତ ହୋଇଯାଇଛନ୍ତି, ଭଗବାନଙ୍କର ବିସ୍ମୃତି ହୋଇଯାଇଛି। ସମ୍ବନ୍ଧ ବେଦରେ ଏହି ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଆମର ସମ୍ବନ୍ଧ ଭଗବାନଙ୍କ ସହିତ ରହିଛି, ସେ ସମ୍ବନ୍ଧଟି ଆମେ ଭୁଲି ଯାଇଛେ, ବିସ୍ମୃତିରେ ହୋଇଯାଇଛି, ବିସ୍ମୃତି ହୋଇଯାଇଛି, ଭୁଲି ଯାଇଛେ ଭଗବାନଙ୍କୁ। ତେଣୁ ସେହି ସମ୍ବନ୍ଧ ଆମେ ଖୋଜି ବୁଲୁଛେ ଭୌତିକ ଜଗତରେ, ପିତାମାତା ସମ୍ବନ୍ଧ, ଭାଇ ଭଉଣୀ ବନ୍ଧୁ ସମ୍ବନ୍ଧ ଇତ୍ୟାଦି ଯେଉଁ ଯେତେ ପ୍ରକାର ସମ୍ବନ୍ଧ ରହିଛି ଭୌତିକ ଜଗତରେ, ଏହି ସମ୍ବନ୍ଧ ମାଧ୍ୟମରେ ଆମର ଯେଉଁ ପ୍ରକୃତ ସମ୍ବନ୍ଧ ରହିଛି କାହା ସହିତ ସେଇଟାକୁ ଆମେ ଖୋଜି ବୁଲୁଛେ। କିନ୍ତୁ ଯେତେ ସମ୍ବନ୍ଧ ଆମେ ଭୌତିକ ଜଗତରେ ଲଗେଇଲେ ମଧ୍ୟ, ଯେତେ ଆନନ୍ଦରେ ରହିବା ପାଇଁ ଚେଷ୍ଟା କଲେ ମଧ୍ୟ ଏ ସମ୍ବନ୍ଧ ସବୁବେଳେ ପାଇଁ ରହିବ ନାହିଁ। ଏ ଶରୀର ଥିବା ପର୍ଯ୍ୟନ୍ତ ସେ ସମ୍ବନ୍ଧ ରହିବ, ଏ ଶରୀର ଚାଲିଗଲେ ସେ ସମ୍ବନ୍ଧଟି ନଷ୍ଟ ହୋଇଯିବ। ଏହିଭଳି ଭାବରେ ପ୍ରତି ଜନ୍ମରେ ଆମେ ପିତା ମାତା ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି ସମସ୍ତେ ପାଉଛେ, ପ୍ରତି ଜନ୍ମେ ମାତା ପିତା ମିଳୁଛନ୍ତି, କିନ୍ତୁ ଯେଉଁ ଯିଏ ଗୁରୁ ଯିଏକି ଶିଖେଇବେ ଯେ ପ୍ରକୃତରେ ଇଏ ହେଉଛନ୍ତି ତୁମ ପିତା, ତମେବ ମାତା ଚ ପିତା ତମେବ, ତମେବ ବନ୍ଧୁ ଚ ସଖା ତମେବ, ତମେବ ବିଦ୍ୟାଂ ଦ୍ରବିଣଂ ତମେବ, ତମେବ ସର୍ବଂ ମମ ଦେବ ଦେବ। ପ୍ରଭୁପାଦ ମହାରାଜ କହନ୍ତି ଯଦିଓ ଏଇ ଶ୍ଳୋକଟିକୁ ପାଠ କରନ୍ତି କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ସେ ତୁମଟା କିଏ, ସେ ତୁମଟା କିଏ, ତୁମେ ତୁମେ କିଏ, ସେ ଲୋକ ଜାଣନ୍ତି ନାହିଁ। ସେ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ସେ ହେଉଛନ୍ତି କୃଷ୍ଣ। ଯିଏ ଯାହାକୁ ଭାବିଲା, ପୂଜା କଲା, ଭକ୍ତି କଲା, ଗୁରୁ ବୋଲି ଭାବିଲା ବା ଭଗବାନ ବୋଲି ଭାବିଲା, ସେ ହେଉଛନ୍ତି, ସେ ହେଉଛନ୍ତି ତୁମ ମାତା, ସେ ହେଉଛନ୍ତି ପିତା। ନା, ପ୍ରକୃତ ପିତା ମାତା ଇତ୍ୟାଦି ସେ ହେଉଛନ୍ତି ତୁମେବ କହିଲେ ଭଗବାନ କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଆଉ କେହି ନୁହନ୍ତି। ତେଣୁ ଯେଉଁ ସମ୍ବନ୍ଧ ଜ୍ଞାନ ରହିଛି, ଏ ଜ୍ଞାନଟି ଆମେ ଭୁଲି ଯାଇଛେ, ବିସ୍ମୃତି ହୋଇଯାଇଛି। ବହୁତ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ଦ୍ୱାରା ଦେହ ସଂସାର ଆଦି ଦୁଃଖ। ତେଣୁ ଭଗବାନଙ୍କୁ ସମସ୍ତେ ଭୁଲି ଯାଇଛନ୍ତି, ସେଇଥିପାଇଁ ଚନ୍ଦନ କାଠ ପ୍ରାପ୍ତ ହୋଇକରି ସେମାନେ ଜାଳେଣି କାଠ ଭଳି ବ୍ୟବହାର କରିଦେଉଛନ୍ତି। ମନୁଷ୍ୟ ଜନ୍ମ ଏଣେ ପ୍ରାପ୍ତ ହୋଇଛି ମାନେ ଏ ଗୋଟିଏ ଚନ୍ଦନ କାଠ ଆମକୁ ଦିଆଯାଇଛି, ଆମର ଗୋଟିଏ ଉନ୍ନତ ଚେତନା ଦିଆଯାଇଛି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସେମାନେ ଏତେ ଉନ୍ନତ ସ୍ତରରେ ନୁହନ୍ତି, ଉନ୍ନତ ଚେତନା ପ୍ରାପ୍ତ ହୋଇନାହାନ୍ତି, ତେଣୁ ସେମାନେ ତାଙ୍କର ଜୀବନଟା ଏଇ ଶରୀର ଆବଶ୍ୟକତା ପୂରଣ କରିବା ପାଇଁ କଟିଯାଉଛି। ଆହାର ନିଦ୍ରା ପାଇଁ ମୈଥୁନଞ୍ଚ, କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେତେବେଳେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି। ଭଗବାନ ତାକୁ ଚନ୍ଦନ ଦେଇଛନ୍ତି, ଚନ୍ଦନ ଯାତ୍ରା ଚାଲିଛି, ଚନ୍ଦନ କରିକି ଭଗବାନଙ୍କୁ ଶରୀରରେ ଲଗାଉଛେ। ତେଣୁ ଏଇ ଚନ୍ଦନଟା ଜଣେ ପ୍ରାପ୍ତ ହୋଇ, ଚନ୍ଦନ କାଠ ଜଣେ ପ୍ରାପ୍ତ ହୋଇ ଆମର ପ୍ରଭୁ କହୁଥିଲେ ଯେଉଁ କାଠ ଆଣିଛନ୍ତି 10,000 ଟଙ୍କା ତା ଦାମ ହେବ, କିନ୍ତୁ ତାକୁ ଯଦି ଆମେ ଜାଳିଦେବା ତାହେଲେ 1 ଟଙ୍କାର ଦାମ ହୋଇଯିବ। ସେଇଟା ଚନ୍ଦନ କାଠଟା ଜାଳିବା ପାଇଁ ଉଦ୍ଦିଷ୍ଟ ନୁହଁ, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଏ ମନୁଷ୍ୟ ଜନ୍ମଟା ପଶୁଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ। ଇଏ ହେଉଛି ଚିନ୍ତା କରିବ କିଏ ପ୍ରକୃତରେ ମୁଁ, ସମ୍ବନ୍ଧ ଜ୍ଞାନ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏଇ 3ଟି ତତ୍ତ୍ୱ ରହିଛି ବେଦରେ। ତେଣୁ ଏ ସମ୍ବନ୍ଧ ସ୍ମୃତି ଆମେ ଭୁଲି ଯାଇଛେ, ବିସ୍ମୃତି ହେଇଯାଇଛି ଆମର। ତେଣୁ ଏଇ ଜୟ ବିଜୟ ସେ କହୁଛନ୍ତି ପ୍ରଭୁ ଆମକୁ ଅଭିଶାପ ଦିଅନ୍ତୁ, ଆମର କିଛି ଅସୁବିଧା ନାହିଁ, ଢିଙ୍କି ଯେଉଁଠି ଭିତରେ ଧାନ ଫୁଟିବ କିଛି ଅସୁବିଧା ନାହିଁ, କିନ୍ତୁ ଆମକୁ ନାରାୟଣ ପରାସରବେ ନ କୃତଶ୍ଚନ ବିଭ୍ୟତି। ଯେତେବେଳେ ଚିତ୍ରକେତୁକୁ ଅଭିଶାପ ଦେଇଥିଲେ ପାର୍ବତୀ ମା ଯେ ତୁମେ ଏଇଭଳି ଭାବରେ ଅଭିଶାପ ଦେଇଥିଲେ, 4 କୁମାର ଆଜି ଯେମିତି ଅଭିଶାପ ଦେଉଛନ୍ତି ସେଇଭଳି ଭାବରେ ଅଭିଶାପ ଦେଇଥିଲେ ପାର୍ବତୀ ଦେବୀ ଚିତ୍ରକେତୁକୁ ଅଭିଶାପ ଦେଇଥିଲେ, କାହିଁକି ନା ସେ ଶିବଜୀଙ୍କୁ ତାଙ୍କର ସ୍ୱାମୀଙ୍କୁ ଚଟା ପରିହାସ କରିଦେଲେ, ତେଣୁ ତାଙ୍କୁ ଅଭିଶାପ ଦେଲେ ଯେ ତୁମେ ଯାଅ, ତୁମର ଯେଉଁ ଭେଦ ବୁଦ୍ଧି ତୁମେ ଅସୁରଜନୀ ପ୍ରାପ୍ତ ହୁଅ, ଏଇଭଳି ଭାବରେ ଅଭିଶାପ ଦେଇଦେଲେ। କିନ୍ତୁ ସେ ଚିତ୍ରକେତୁ ସେ କୌଣସି ଭୟ ତାଙ୍କର ନଥିଲା, ସେ ଆନନ୍ଦରେ ସେଟାକୁ ଗ୍ରହଣ କଲେ। ସେ କାଲି ପ୍ରାର୍ଥନା କଲେ, ମା ଆପଣ ମୋତେ ଯେଉଁ ରହିଛି ଯେଉଁ କ୍ରୋଧ କରିଛନ୍ତି କ୍ରୋଧରୁ ଶାନ୍ତ ହୁଅନ୍ତୁ, ଆପଣ ଯେଉଁ ଅଭିଶାପ ଦେଇଛନ୍ତି ଏଥିରେ ମୁଁ ଭୀତ ନୁହଁ କହିକି ସେ ଚାଲିଗଲେ, ଆନନ୍ଦରେ ଚାଲିଗଲେ, ରାକ୍ଷସ ଜନି ପ୍ରାପ୍ତ ହେଲେ, ରୁଦ୍ରାସର ହୋଇଗଲେ। କିନ୍ତୁ ଶିବଜୀ ସେଇଠି କହୁଛନ୍ତି ଦେଖିଲା ପାର୍ବତୀ ନାରାୟଣଙ୍କର ଭକ୍ତମାନଙ୍କର କିଭଳି ରହିଛି, ତାଙ୍କର ଶକ୍ତି ରହିଛି। ନାରାୟଣ ପରାସରବେ ନ କୃତଶ୍ଚନ ବିଭ୍ୟତି, ଯେଉଁମାନେ ନାରାୟଣଙ୍କର ଏଇ ନାରାୟଣଙ୍କର ଏମାନେ ଏଇ 2 ଜଣ ଜୟ ବିଜୟ ନାରାୟଣଙ୍କର ଭଗବାନଙ୍କର ଭକ୍ତ ସେମାନେ ନାରାୟଣଙ୍କର, ତେଣୁ ନ କୃତଶ୍ଚନ ବିଭ୍ୟତି ସେମାନେ କେଉଁଠି ଭୟ କରିବେ ନାହିଁ। ସ୍ୱର୍ଗ ଅପବର୍ଗ ନରକେଶ୍ୱର ବି ତୁଲ୍ୟାଚ ଦର୍ଶିନ, ସ୍ୱର୍ଗ ଲୋକକୁ ଯାଆନ୍ତୁ ବା ଯିଏ ଯାହା ବୈକୁଣ୍ଠ ଲୋକରେ ଏମାନେ ଅଛନ୍ତି ବୈକୁଣ୍ଠ ଲୋକରେ ଥାଆନ୍ତୁ ବା ନର୍କରେ ମଧ୍ୟ ଥାଆନ୍ତୁ, ତୁଲ୍ୟାଚ ଦର୍ଶିନ ଯେଉଁଠି ଗଲେ ସେମାନେ ଭଗବାନଙ୍କର ସ୍ମୃତି ରହିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଯେଉଁଠି ଗଲେ କ'ଣ ଅଛି, ଭଗବାନଙ୍କର ନାମ ନେଉଛନ୍ତି, ଭଗବାନଙ୍କ ବିସ୍ମୃତି ହେଉନାହିଁ। ତେଣୁ ଶିବଜୀ କହୁଛନ୍ତି ନାରାୟଣ ପରାସରବେ ନ କୃତଶ୍ଚନ ବିଭ୍ୟତି, ସ୍ୱର୍ଗ ଅପବର୍ଗ ନରକେଶ୍ୱର ତୁଲ୍ୟାଟ ଦର୍ଶିନ, ତେଣୁ ଯଦିଓ ସେମାନେ କେଉଁଠି ଭୟ କରନ୍ତି ନାହିଁ, ବର୍ତ୍ତମାନ ଏଇ ଯେଉଁ ଜୟ ଏବଂ ବିଜୟ ସେ ଭୟ କରିଗଲେ, ଯେଉଁ ଶତ୍ରୁ ରହିବେ 3 ଜଣ, ତେଣୁ ସେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆମକୁ ଅଭିଶାପ ଦେଇଛନ୍ତି ଠିକ୍ କରିଛନ୍ତି, ଆମର ଯେଉଁ ଦଣ୍ଡ ଦୋଷ କଲୁ ଅପରାଧ କଲୁ ଦଣ୍ଡ ପ୍ରଦାନ କରିଛନ୍ତି ଠିକ୍ ଅଛି, କିନ୍ତୁ ଆମେ ଯେମିତି ବିସ୍ମୃତି ନ ହୁଏ ଭଗବାନ ଯେମିତି ଆମେ ଭୁଲି ନ ଯାଉ, ଏତିକି ଆମର ପ୍ରାର୍ଥନା। ତେଣୁ ଏହିସବୁ ଘଟଣା ଯେତେବେଳେ ହୋଇଯାଉଛି ଭଗବାନ ସେତେବେଳେ ଜାଣିଛନ୍ତି ସବୁ, ଭଗବାନ ସେ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସମସ୍ତ ଜ୍ଞାନ ତାଙ୍କର ରହିଛି, ଐଶ୍ୱର୍ଯ୍ୟ ସେ ସମଗ୍ର ସେ ବୀର୍ଯ୍ୟ ସେ ଦେଶ ସ୍ତ୍ରୀୟ ଜ୍ଞାନ ବୈରାଗ୍ୟ ଏମିତି ଏବେ ସନ୍ନାମ ଏମିତି ଭଗବାନା 6ଟି ଐଶ୍ୱର୍ଯ୍ୟ ରହିଛି, ସବୁ ଜ୍ଞାନ ତାଙ୍କର ଅଛି, କ'ଣ କେଉଁଠି ହେଉଛି ସେ ସବୁ ଜାଣନ୍ତି। ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନକୁ, ବେଦାହାଂ ସନ୍ତି ତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ମୁଁ ସବୁକିଛି ଜାଣିଛି ଅର୍ଜୁନ, ଭବିଷ୍ୟତରେ କ'ଣ ହେବ ବା ଅତୀତରେ କ'ଣ ହୋଇଥିଲା ବର୍ତ୍ତମାନ କ'ଣ ହେଉଛି ସବୁ ମୁଁ ଜାଣିଛି, କିନ୍ତୁ ମୋତେ କେହି ଜାଣନ୍ତି ନାହିଁ। ସେ ହେଉଛନ୍ତି ଭଗବାନ, ସବୁକିଛି ଜାଣନ୍ତି ସେ, ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ। ଇଂରାଜୀରେ କଥା ରହିଛି, ଓମ୍ନିପୋଟେଣ୍ଟ, ଓମ୍ନିପ୍ରେଜେଣ୍ଟ, ଓମ୍ନିସିଏଣ୍ଟ। ଓମ୍ନିପୋଟେଣ୍ଟ କହିଲେ ସର୍ବଶକ୍ତିମାନ, ଓମ୍ନିପ୍ରେଜେଣ୍ଟ କହିଲେ ସବୁଠାରେ ସେ ବିଦ୍ୟମାନ, ଏବଂ ଓମ୍ନିସିଏଣ୍ଟ କହିଲେ ସବୁକିଛି ସେ ଜାଣନ୍ତି, ସବୁ ଜ୍ଞାନ ତାଙ୍କର ରହିଛି। ତେଣୁ ଭଗବାନ ଏବଂ ତଦୈବ, ଏଇଭଳି ଭାବରେ ତଦା ଏବ, ଯେତେବେଳେ ଏଇ କଥା ଘଟଣାଟି ଚାଲୁଥିଲା, ଏଇ ନାଟକଟି ପରିବେଷଣ ହେଉଥିଲା, ଏଇ ଗୋଟେ ନାଟକ ଚାଲିଛି ବୈକୁଣ୍ଠ ଜଗତରେ। ତେଣୁ ଏଇ ନାଟକ ଦେଖିବା ପାଇଁ ଭଗବାନ ଆସିଗଲେ। ଭଗବାନ ତଦୈବ ଅରବିନ୍ଦ ନାଭ, ଅରବିନ୍ଦ ନା ଭଗବାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଉଛି। ଐଶ୍ୱର୍ଯ୍ୟ ସମକୃଷ୍ଟି ବୀର୍ଯ୍ୟ ଦେଶ ଶ୍ରିୟ, ଶ୍ରିୟ କହିଲେ ସୌନ୍ଦର୍ଯ୍ୟ, ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ହୋଇପାରିବ ନାହିଁ। ଏତେ ସୁନ୍ଦର କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ, ଗୋଟିଏ କନ୍ଦର୍ପର ଶୋଭାରେ ଯେଉଁ ରହିଛି ସୌନ୍ଦର୍ଯ୍ୟରେ, ବହୁତ ଜଗତରେ ସମସ୍ତେ ମୋହ ହୋଇଯାଆନ୍ତି। ଯେ ପୁରୁଷ ସ୍ତ୍ରୀ ଆକର୍ଷଣ, ଏ ହେଉଛି ଗୋଟିଏ କନ୍ଦର୍ପର ରୂପ। ଗୋଟିଏ କନ୍ଦର୍ପ କଥା କହିଲେ ଆଉ କ'ଣ କହିବା, ଏ କୋଟିଏ କନ୍ଦର୍ପ ରୂପକୁ ମଧ୍ୟ ଭଗବାନ ରୂପ ଆହୁରି ଅଧିକ। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ, ତାଠାରୁ ଆହୁରି ଅଧିକ ଭଗବାନଙ୍କ ରୂପ। ତେଣୁ ଅରବିନ୍ଦ ନାଗ, ଭଗବାନଙ୍କର ନାଗ ନାଭି ରହିଛି, ସୁନ୍ଦର ଦେଖିବା ପାଇଁ ଅରବିନ୍ଦ ଭଳି, ପଦ୍ମ ଭଳି। ସେଥିରୁ କୁନ୍ତିଦେବୀ ସ୍ତୁତି କରିଛନ୍ତି, ଭୂମିଦେବୀ ମଧ୍ୟ ସ୍ତୁତି କରିଛନ୍ତି। ଏ ଶ୍ଳୋକଟି ଦୁଇଥର ରହିଛି ଭାଗବତରେ, ନମୋ ପଦ୍ମନାଭାୟ ଶ୍ରୀମଦ୍ ଭାଗବତମ୍ ରେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସ୍ତୁତିରେ କୁନ୍ତିଦେବୀ ବସୁଛନ୍ତି। ନମୋ ପଦ୍ମନାଭାୟ, କ'ଣ ସେ ଶ୍ଳୋକ, ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରେ। ଭଗବାନଙ୍କ ରୂପ ରହିଛି ବହୁତ ସୁନ୍ଦର, ଭୌତିକ ଜଗତରେ ପଦ୍ମ ଠାରୁ ଆଉ କିଛି ଅଧିକ ସୁନ୍ଦରତା ନାହିଁ, ଅଧିକ ସୁନ୍ଦର କିଛି ବସ୍ତୁ ନାହିଁ। ସେଥିପାଇଁ ପଦ୍ମ ସହିତ ତୁଳନା କରାଯାଏ, କିନ୍ତୁ ପଦ୍ମ ପ୍ରକୃତରେ ଭଗବାନଙ୍କର ରୂପ ସହିତ ତୁଳନୀୟ ହୋଇପାରିବ ନାହିଁ। କାହିଁକି ପଦ୍ମ କିଛି ସମୟ ପରେ ମୂର୍ଚ୍ଛା ଇଏ ଯେଉଁ ମୌଳି ଯାଉଛି, କିନ୍ତୁ ଭଗବାନଙ୍କର ଯେଉଁ ରୂପ ସେ କେବେ ମୌଳି, କେବେ ରୂପ କେବେ କ୍ଷଣ ହୁଏ ନାହିଁ, କମିଯାଏ ନାହିଁ, ରୂପ ବଢ଼ି ବଢ଼ିକା ଯାଏ ଭଗବାନଙ୍କ ରୂପ। ତେଣୁ ନମ ପଙ୍କଜ ନାଭାୟ, ତାଙ୍କର ନାଭି ଯେଉଁ ରହିଛି ବହୁତ ସୁନ୍ଦର ପଦ୍ମଭଳି ଦେଖିବା ପାଇଁ। ନମ ପଙ୍କଜ ନାଭାୟ, ନମ ପଙ୍କଜ ମାଳିନୀ, ଭଗବାନ ପଙ୍କଜ ମାଳ ଧାରଣ କରନ୍ତି, ପଦ୍ମ ଫୁଲର ମାଳ ଧାରଣ କରନ୍ତି। ନମ ପଙ୍କଜ ନେତ୍ରାୟ, ଭଗବାନଙ୍କ ନେତ୍ର ଯେଉଁ ରହିଛି ଅରବିନ୍ଦାକ୍ଷ, ଅରବିନ୍ଦାକ୍ଷ କହିଲେ ତାଙ୍କ ନେତ୍ର ମଧ୍ୟ ଅରବିନ୍ଦ ଭଳି, ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ। ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଗ୍ରେ, ଭଗବାନଙ୍କର ଆଙ୍ଗ୍ରି, ଭଗବାନଙ୍କ ପାଦ ମଧ୍ୟ ପଦ୍ମ ଭଳି ଦେଖିବା ପାଇଁ। ଦୁଇଟି ପଦ୍ମ, ପାଦ ପଦ୍ମ, ହାତ ମଧ୍ୟ ପଦ୍ମ ଭଳି, ସବୁକିଛି ତାଙ୍କର ସୁନ୍ଦର ରହିଛି। କ'ଣ ଯେଉଁ ସେ ସଙ୍ଗୀତ ଗାନ କରାଯାଏ, ରୂପଂ ମଧୁରଂ, କ'ଣ ସେ ମନେ ଅଛି, ଅଧରଂ ମଧୁରଂ ବଦନଂ ମଧୁରଂ 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 ମଧୁରାଧିପତେରକିଳଂ ମଧୁରଂ ଅଧରଂ ମଧୁରଂ ବଦନଂ ମଧୁରଂ ମଧୁରାଧିପତେରକିଳଂ ମଧୁରଂ। ଭଗବାନଙ୍କର ସବୁକିଛି ମଧୁର, ବହୁତ ସବୁକିଛି ସୁନ୍ଦର, ତେଣୁ ସେହି ସୁନ୍ଦର ରୂପକୁ ବର୍ଣ୍ଣନା କରାଯାଉଛି ସୁଖଦେବ ଗୋସ୍ୱାମୀ। ଏଠି ମୈତ୍ର କହୁଛନ୍ତି ବିଦୁରଙ୍କୁ, ଏକଥା ମଧ୍ୟ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ ଭଗବାନଙ୍କ ରୂପ ଯେତେବେଳେ ଦେଖୁଛନ୍ତି, ଭଗବାନ ଆସୁଛନ୍ତି, ସେ ରୂପକୁ ଦେଖିକି କହୁଛନ୍ତି, ସାମ୍ନାରେ ଘଟଣା ବି ହେଉଛି ସବୁ। ତେଣୁ କିଭଳି ଆସୁଛନ୍ତି ଭଗବାନ, ତଦୈବ ଭଗବାନ ଅରବିନ୍ଦ ନାଭ, ଭଗବାନଙ୍କର ବକ୍ଷ ଦେଶରେ ସେ କୌଣସି ଆଭୂଷଣ ମାନେ ସେଇଟାକୁ
ଯେଉଁ ପୋଷାକ ପରିଧାନ କରିକି ତାଙ୍କ ବକ୍ଷଦୋଷ ଦେଖାଯାଏନି ସେମିତି ନୁହଁ, ତାଙ୍କ ବକ୍ଷଦୋଷ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାଙ୍କର ଯେଉଁ ନାଭି ରହିଛି, ନାଭି ଦେଖାଯାଉଛି, ସୁନ୍ଦର ନାଭି ଦେଖାଯାଉଛି। ତେଣୁ ଏଇ ବର୍ଣ୍ଣନା କରାଯାଉଛି, ଅରବିନ୍ଦ ନାଭ ଆସୁଛନ୍ତି ଶ୍ୱାନାଂ ବିବୁଧ୍ୟ ଶ୍ୱାନାଂ, ନିଜ ଜନଙ୍କର ଏଇ ଯେଉଁ ଘଟଣାଟି ହେଉଛି ସେଠିକି ବିବୁଧ୍ୟ ଭଗବାନ ସବୁ ଜାଣନ୍ତି, ସେ ଭଗବାନ ସବୁ କିଛି ଜାଣିପାରିବେ। ତେଣୁ ଶ୍ୱାନାଂ ବିବୁଧ୍ୟ ସଦ୍ ଅତିକ୍ରମ, ଏ ମହତ୍ ବ୍ୟକ୍ତିଙ୍କୁ ଅତିକ୍ରମ ଯେଉଁ କରିଗଲେ ତାଙ୍କର ଦ୍ୱାରପାଳ ଦୁଇ ଜଣ, ତାଙ୍କର ସେବକ ଦୁଇ ଜଣ, ମହତ୍ ଅତିକ୍ରମ। ମହତ୍ ଅତିକ୍ରମ କହିଲେ ସବୁକିଛି ନଷ୍ଟ ହୋଇଯାଏ, ବର୍ଣ୍ଣନା କରାଯାଇଛି। ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ହେଉଛି ହନ୍ତି ଶ୍ରେୟାଂଶି ସର୍ବାଣୀ ପୁଂସୋ ମହତ୍ ଅତିକ୍ରମ। ଏଇଟା ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏଇଟା କୁହାଯାଉଛି, ସୁଗତ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି। ଜଣେ ଯଦି ମହତ୍ ବ୍ୟକ୍ତିଙ୍କୁ ଅତିକ୍ରମ କରିବ, ମହତ୍ ବ୍ୟକ୍ତିଙ୍କ ପ୍ରତି ଅପରାଧ କରିବ, ତାହେଲେ ତାଙ୍କର ସବୁକିଛି ନଷ୍ଟ ହୋଇଯିବ। ତାଙ୍କର ଆୟୁଷ ବହୁତ ଆୟୁଷ ଥିଲା ହିରଣ୍ୟକଶିପୁଙ୍କର, ହିରଣ୍ୟକଶିପୁ ଚିନ୍ତା କରୁଥିଲେ ମୁଁ ମୃତ୍ୟୁବରଣ କରିବି ନାହିଁ, ଅମର ବର ପ୍ରାପ୍ତ ହୋଇଗଲା ଭଳି ପାଇଥିଲେ, ସେ ତ ମରିବେ ନାହିଁ କେଉଁ ସମୟରେ, ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ, ଆଉ କେତେବେଳେ ମରିବେ। ତେଣୁ ତାଙ୍କର ଆୟୁଷ ରହିଥିଲା, ବହୁତ ଆୟୁଷ ରହିଛି, ସବୁବେଳ ପାଇଁ ରହିଥାନ୍ତି, ସେ ବଞ୍ଚିକି ରହିଥାନ୍ତେ। କିନ୍ତୁ ଅପରାଧ କରିଦେଲେ ପ୍ରହ୍ଲାଦ ନିଜ ପୁତ୍ର ପ୍ରତି, 5 ବର୍ଷର ପୁତ୍ର ପ୍ରତି ଅପରାଧ କରିଦେଲେ ନଷ୍ଟ ହୋଇଗଲା, ଆୟୁଷ ନଷ୍ଟ ହୋଇଗଲା, ଭଗବାନ ଆସି ଆବିର୍ଭାବ ହୋଇ ତାଙ୍କୁ ହତ୍ୟା କରିଦେଲେ। ଶ୍ରିୟ ଏତେ ସୌନ୍ଦର୍ଯ୍ୟ ରହିଛି ସବୁ ନଷ୍ଟ ହୋଇଯିବ, ଯଶ ମଧ୍ୟ ନଷ୍ଟ ହୋଇଯିବ, ଧର୍ମ ମଧ୍ୟ ନଷ୍ଟ ହୋଇଯିବ, ଏବଂ ଯେତେ ସବୁ ଭଲ ଜିନିଷ ଗୁଣ ଅଛି ତାଙ୍କର, ଲୋକାନାମ ଆଶିଷ ହୋଇଗଛ ସବୁକିଛି ହନ୍ତି ଶ୍ରେୟାଂଶି ସର୍ବାଣୀ, ସବୁକିଛି ନଷ୍ଟ ହୋଇଯିବ। ବଂଶ ମହତ୍ ଅତିକ୍ରମ, ମହତ୍ ବ୍ୟକ୍ତିଙ୍କୁ ଯଦି ଅତିକ୍ରମ କରିବେ, ଯେଉଁଭଳି ଭାବରେ ଜଡ଼ଭରତ ସର୍ଦ୍ଦାରମାନେ ଆସି ତାଙ୍କୁ ହତ୍ୟା କରିବା ପାଇଁ ବସିଗଲେ, ତେଣୁ ମା ଭଦ୍ରକାଳୀଙ୍କର ସ୍ଥାନରେ ଯେଉଁ ତାଙ୍କୁ ବଳି ପକାଉ ନେଇଥିଲେ, ମା ସେଠି ସେ ବିଗ୍ରହକୁ ଫଟେଇକିରି ଆବିର୍ଭାବ ହେଲେ ଏବଂ ସେଇମାନଙ୍କୁ ହତ୍ୟା କରିଦେଲେ, ତାଙ୍କର ପୂଜକ ତାଙ୍କର ସେବକମାନଙ୍କୁ ହତ୍ୟା କରିଦେଲେ, ଭରତଙ୍କୁ ରକ୍ଷା କଲେ। ଭରତ ମହାରାଜ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କରନ୍ତୁ ମା ବା ଭଗବାନ ମୋତେ ରକ୍ଷା କରନ୍ତୁ, କିନ୍ତୁ ମା ଆସି ତାଙ୍କୁ ସବୁ ତାଙ୍କୁ ରକ୍ଷା କଲେ। ତେଣୁ ମହତ୍ ଅତିକ୍ରମ ହେଉଛି ବହୁତ ବଡ଼ ଅପରାଧ। ତେଣୁ ଏ କଥା ଭଗବାନ ଯେତେବେଳେ ଜାଣିଲେ, ତଦୈବ ବିଦିତ୍ୱା ଭଗବାନ ଜାଣି ବିବୁଧ୍ୟ ଭଗବାନ ଜାଣିଲେ ଯେ ସଦ୍ ଅତିକ୍ରମ ହୋଇଯାଇଛି, ତେଣୁ ଆର୍ଯ୍ୟ ହୃଦୟ। ତେଣୁ ଏ ଯେଉଁ 2 4 ଜଣ ଆସିଛନ୍ତି, 4 କୁମାର ଆର୍ଯ୍ୟ, ସମସ୍ତେ ଆର୍ଯ୍ୟ, ସେଠି କିଏ ଅନାର୍ଯ୍ୟ ନୁହନ୍ତି, ଏ ଭୌତିକ ଜଗତ ସମସ୍ତେ ଅନାର୍ଯ୍ୟ। ଅନାର୍ଯ୍ୟ ଦୃଷ୍ଟି ମତ୍ସ୍ୟ ମକୃତି କରମ ଅର୍ଜୁନ, ଭଗବାନ କହିଲେ ଅର୍ଜୁନକୁ ତୁମେ ଅନାର୍ଯ୍ୟ ଭଳି କାର୍ଯ୍ୟ କରୁଛ। ଆର୍ଯ୍ୟ କହିଲେ ବୈଦିକ ସଂସ୍କୃତି ଅନୁସାରେ ଯେଉଁମାନେ କାର୍ଯ୍ୟ କରନ୍ତି, ବେଦବିଧି ଅନୁସାରେ ଯେଉଁମାନେ କାର୍ଯ୍ୟ କରନ୍ତି, ତେଣୁ ଚିତ୍ ଜଗତରେ କେହି ବେଦବିଧିକୁ ଲଙ୍ଘନ କରନ୍ତି ନାହିଁ, ବେଦବିଧି ଅନୁସାରେ ସମସ୍ତେ କାର୍ଯ୍ୟ କରନ୍ତି, ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, କେହି ଭଗବାନଙ୍କର ସେବାରୁ ବାହାରି ଯାଉନାହାନ୍ତି, ନିଜର ଇନ୍ଦ୍ରିୟ ତୃପ୍ତିରେ କେହି ରହୁନାହାନ୍ତି, ତେଣୁ ସମସ୍ତେ ସେଠି ଆର୍ଯ୍ୟ। ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆର୍ଯ୍ୟ ହୃଦୟ ଭଗବାନ ତସ୍ମିନ୍ ଯଦୌ ସେଠିକି ଆସୁଛନ୍ତି, ମାନେ ଯଦୌ ଯାଉଛନ୍ତି ଭଗବାନ, ତାଙ୍କର ଯେଉଁ ଆସନ ରହିଛି ସିଂହା ଯେଉଁ ରହିଛନ୍ତି ବସିଛନ୍ତି ରତ୍ନ ସିଂହାସନ, ସେଠୁ ଆସୁଛନ୍ତି ସେ ତସ୍ମିନ୍ ଯଦୌ ପରମହଂସ ମହାମୁନି ନାମ। ଏ ମହାମୁନି ଏ ଯେଉଁ 4 କୁମାର ଏମାନେ ହେଉଛନ୍ତି ପରମହଂସ। ହଂସ କହିଲେ ଯେଉଁମାନେ ସାରଟେ ଗ୍ରହଣ କରନ୍ତି, ଏ ଭାଗବତ ହେଉଛି ପରମହଂସ ଶାସ୍ତ୍ର। ଏଇ ବ୍ୟାସଦେବ ଯଦିଓ ସମସ୍ତ ଶାସ୍ତ୍ର ରଚନା କରିଥିଲେ, କିନ୍ତୁ ପରମହଂସ ରୂପକ ଶାସ୍ତ୍ରକୁ ରଚନା କରିନଥିଲେ, ସେଥିପାଇଁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ନାରଦମୁନି ଆସି ତାଙ୍କୁ ସେ କଥା କହିଲେ, କାହିଁକି ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି, ସେ କହୁଛନ୍ତି ତଦ୍ ବାଗ ବିସର୍ଗୋ ଜନତାଗ ବିପ୍ଲବୋ ଯସ୍ମିନ୍ ପ୍ରତି ଶ୍ଲୋକମ ଅବଧବତ୍ୟପି ନାମାନି ଅନନ୍ତ ସେ ଯଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ ସାଧବ। ଯେଉଁମାନେ ପରମହଂସ ବ୍ୟକ୍ତି ସେମାନେ ନ ଯତ୍ ପଚିତ୍ର ପଦମ ହରେଡ୍ ଯଶୋ ଜଗତ ପବିତ୍ର ପ୍ରଗୁଣିତ କରିଛି ତତ୍ ବାୟସମ ତୀର୍ଥମ ଅଛନ୍ତି ମାନସା ନ ଯତ୍ର ହଂସା ନିରମନ୍ତି ଉଶିକ୍ଷା। ପରମହଂସ ବ୍ୟକ୍ତିମାନେ ସାଧୁମାନେ ସେମାନେ ଏଇ ଯେଉଁ ତୁମେ ଯେଉଁ ଶାସ୍ତ୍ର ରଚନା କଲ ବେଦ ଉପନିଷଦ ଇତ୍ୟାଦି ପୁରାଣ ଇତ୍ୟାଦି ବ୍ରହ୍ମସୂତ୍ର ପର୍ଯ୍ୟନ୍ତ ଏଇଟା ହେଉଛି ବାୟସମ ତୀର୍ଥମ କାକମାନଙ୍କର ତୀର୍ଥ କାଉ ଯେଭଳି ଭାବରେ ଯେଉଁଠି ମହିଳା ସ୍ଥାନମାନଙ୍କରେ ବସେ ସେଇଭଳି ଭାବରେ ଯେଉଁମାନେ ଏଇ ବେଦରେ ଯେଉଁ ରହିଛି କର୍ମକାଣ୍ଡୀୟ ଧାରା ପ୍ରତି ଯେଉଁମାନେ ଆକୃଷ୍ଟ ହୁଅନ୍ତି ସେମାନେ କାଉ ଭଳି କାଉ ସ୍ୱଭାବର ବ୍ୟକ୍ତି କିନ୍ତୁ ଯେଉଁମାନେ ହଂସ ସ୍ୱଭାବର ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହେବେ ନାହିଁ ନଜତ୍ର ହଂସା ନିରମତି ଶିକ୍ଷା କେଉଁଠି ହଂସ ଆନନ୍ଦ ପ୍ରାୟ ନା ଯେଉଁଠି କ'ଣ ବହୁତ ସୁନ୍ଦର ପରିଷ୍କାର ଜଳ ଥିବ ପଦ୍ମ ଇତ୍ୟାଦି ଥିବେ ସେଇଠି ହଂସ ବିଚରଣ କରୁଥାଏ ତେଣୁ ହଂସର ଆଉ ଗୋଟେ ଗୁଣ ରହିଛି ହଂସ କ୍ଷୀରରୁ କ୍ଷୀରଟାକୁ ନେଇକି ନୀରଟାକୁ ବା ଜଳଟାକୁ ତ୍ୟାଗ କରିଦିଏ ସାର ଜିନିଷ ସେ ଗ୍ରହଣ କରେ ତେଣୁ ବ୍ୟାସଦେବ କହୁଛନ୍ତି ନାରଦମୁନି ଯେ ତୁମେ ଯେଉଁ ବେଦଶାସ୍ତ୍ର ଇତ୍ୟାଦି ରଚନା କର ଏଇଟାରେ ଯେଉଁମାନେ କାକ ସ୍ୱଭାବର ବ୍ୟକ୍ତି ସେମାନେ ଏଥିରେ ଆନନ୍ଦିତ ହେବେ ଯେଉଁମାନେ ପରମହଂସ ସ୍ୱଭାବର ବ୍ୟକ୍ତି ସେମାନେ ଏତେ ଆନନ୍ଦିତ ହେବେ ନାହିଁ ତାଙ୍କ ପାଇଁ ଯେଉଁ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯେଉଁ ରହିଛି ସେଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ ତେଣୁ ସେମାନେ ଏଥିରେ ଆନନ୍ଦିତ ହେବେ ନାହିଁ ଏ ଚାରି କୁମାର ଏମାନେ ସବୁ ପରମହଂସ ସ୍ତରର ସେମାନେ ଏ ଭାଗବତମ ହେଉଛି ପରମହଂସ ସଂଗୀତା ପରମହଂସ ବ୍ୟକ୍ତିମାନଙ୍କ ପାଇଁ ନିଗମ କାଳପ ତରୋବର ଗଳିତମ ଫଳମ ସୁଖମୁଖାତ ଅମୃତ ଦ୍ରବ ସଂଯୁତମ ପିବତ ଭାଗବତମ ରସମାଳୟମ ମୁହୁର ରସିକା ବୁଧୁ ଭାବୁକା ଏମାନେ ପରମହଂସ ଯେଉଁମାନେ ଭାବୁକ ଏମାନେ ପରମ ରସିକ ସେମାନେ ଏଇ ଭାଗବତ ରୂପକ ରହିଛି ଅମୃତ ଏ ଯେଉଁ ରସ ରହିଛି ନିଗମ କାଳପ ତରୋବର ଗଳିତମ ଫଳମ ନିଗମ ରୂପକ ଶାସ୍ତ୍ରର ନିଗମ ରୂପକ କଳ୍ପତରୁ ଶାସ୍ତ୍ରର ଶାସ୍ତ୍ର ରୂପକ କଳ୍ପତରୁ ବା ବୃକ୍ଷର ସୁପକ ମିଷ୍ଟ ଫଳ ହେଉଛନ୍ତି ଶ୍ରୀମଦ ଭାଗବତମ ଏଇଟା ଯେଉଁମାନେ ପରମହଂସ ବ୍ୟକ୍ତି ସେମାନେ ଏଠାକୁ ଆସ୍ୱାଦନ କରନ୍ତି ଯେଉଁମାନେ କାଉ ସ୍ୱଭାବ ବ୍ୟକ୍ତି ସେମାନେ ଏଠାକୁ ଆସ୍ୱାଦନ କରିପାରିବେ ନାହିଁ ମୁଁ ଥରେ ଯାଇଥିଲି ଭାଗବତ ସପ୍ତାହ ହେଉଥିଲା ସ୍ୱାମୀ ମହାରାଜଙ୍କର ଗ୍ରାମରେ ବରାମ ସେଠି ଜଣେ ପଣ୍ଡିତ ବ୍ୟକ୍ତି ଆସିଲେ ମୁଁ କହୁଥିଲି ଏଇ ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳା ତେଣୁ ସେ ଜଣକ ଆସିଲେ ପଣ୍ଡିତ ବ୍ୟକ୍ତି ବହୁତ ପଣ୍ଡିତ ରହି ସଂସ୍କୃତ ଜ୍ଞାନ ଜାଣନ୍ତି ତେଣୁ ଏଭଳି ଭାବରେ ସେ କହିଲେ ବହୁତ ତାଙ୍କର ଜ୍ଞାନ ରହିଛି ସଂସ୍କୃତ ଜ୍ଞାନ କହିଲେ ଭାଗବତଟା ତା ଦେହରେ ଶୁଷ୍କ ଭାଗବତ କିଛି ନାହିଁ ରସ କିଛି ନାହିଁ ଶୁଷ୍କ ଶାସ୍ତ୍ର ଭାଗବତ ପଣ୍ଡିତ ବ୍ୟକ୍ତି କିନ୍ତୁ ସେ ଶୁଷ୍କ ଶାସ୍ତ୍ର କାଉ ସ୍ୱଭାବର ବ୍ୟକ୍ତି ସେମାନେ ବେଦରେ କର୍ମକାଣ୍ଡୀୟ ଧାରା ପ୍ରତି ଯଦି ଆକୃଷ୍ଟ ହେବେ ଭାଗବତ ପ୍ରତି ଆକୃଷ୍ଟ ହେବେ ନାହିଁ ଯେଉଁମାନେ ପରମହଂସ ସ୍ତର ବ୍ୟକ୍ତି ସେମାନେ ଏଇ ଭାଗବତ ପ୍ରତି ଆକୃଷ୍ଟ ହେବେ ତଦ୍ର ଶାନ୍ତ ତୃପ୍ତସ୍ୟ ନାନ୍ୟତ୍ର ସା ପ୍ରତିକୃତି ଭାଗବତ ରସରେ ଯଦି ଆକୃଷ୍ଟ ହୋଇଛନ୍ତି ସେ ଆଉ କେଉଁଠି ସେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ ତଦ୍ର ଶାନ୍ତ ତୃପ୍ତସ୍ୟ ସେ ରସ ରସନ୍ତ ମୁହୁର ରସିକ ବୋଲି ଭାବୁକ ପ୍ରତି ସମୟରେ ସେମାନେ ପାନ କରିଥିବେ ଭାଗବତ ଶାସ୍ତ୍ର ପାନ କରୁଥିବେ ବୟମ ତୁନ ମିତୃ ପ୍ୟାମ ବୋଲି କୁହାଯାଉଛି ସୁଧ ଗୋସ୍ୱାମୀ କହୁଛନ୍ତି ସ୍ୱର୍ଣ୍ଣକାନ୍ତି ଋଷି କହୁଛନ୍ତି ସୁଧ ଗୋସ୍ୱାମୀଙ୍କୁ ଆପଣ ଯେତେ ଭାଗବତଙ୍କ କଥା କହୁଛନ୍ତି ଆମେ ତୃପ୍ତି ପାଉନାହୁଁ ଆହୁରି ଅଧିକ ଶୁଣିବା ପାଇଁ ଚାହୁଁଛୁ ତା ପୂର୍ବରୁ ସେମାନେ ଏଇ ବେଦର କର୍ମକାଣ୍ଡ ଧାରାରେ ଯଜ୍ଞ କରିଥିଲେ ହଜାର ବର୍ଷ ଧରି ଯଜ୍ଞ କରିବା ପାଇଁ ସଂକଳ୍ପ ନେଇଥିଲେ କିନ୍ତୁ ସେଥିରେ ସେ ତୃପ୍ତ ହୋଇଗଲେ ସେଥିରେ ତୃପ୍ତକୁ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନା ତୃପ୍ତ ହେବା କଥା ଛାଡ଼ନ୍ତୁ କିନ୍ତୁ ଯେତେବେଳେ ସ୍ୱର୍ଣ୍ଣକାନ୍ତି ଋଷି ପାଖରେ ପହଞ୍ଚିବେ ସୁଧ ଗୋସ୍ୱାମୀ ସେଥିରେ ଭାଗବତ କହୁଛନ୍ତି ଆରମ୍ଭରୁ ସେ ତୃପ୍ତି ବହୁତ ଆନନ୍ଦିତ ହୋଇଯାଇ କହୁଛନ୍ତି ବୟମ ତୁନ ମିତୃ ପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମୀ ହେ ସୁଧ ଗୋସ୍ୱାମୀ ସୁଧଜୀ ଆପଣ ଯେଉଁ ଭଗବାନ କଥା କହୁଛନ୍ତି ଆମେ ତୃପ୍ତି ପାଇପାରୁନାହୁଁ ଉତ୍ତମ ଶ୍ଳୋକ ଭଗବାନଙ୍କର ଯେଉଁ ବିକ୍ରମ ରହିଛି ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ଇଏ ବହୁତ ଆନନ୍ଦଦାୟକ ଯତ୍ ଶୁଣନ୍ତା ରସ ଜ୍ଞାନ ଯାହାକୁ ଶୁଣୁଛୁ ଆମେ ଯେତେବେଳେ ଶୁଣୁଛୁ ପ୍ରତି ପଦରେ ରସ ଜ୍ଞାନ ପ୍ରାପ୍ତ ହେଉଛୁ ସ୍ୱାଦୁ ସ୍ୱାଦୁ ପଦେ ପଦେ ପ୍ରତି ପଦରେ ପ୍ରତି କଥାରେ ଆମେ ସ୍ୱାଦୁ ବଢ଼ି ବଢ଼ିକା ଯାଉଛି ଏଭଳିକି ଆମର ଯେଉଁଠି ବସିଛନ୍ତି ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ପରୀକ୍ଷିତ ମହାରାଜଙ୍କ କଥା ଭାଗବତ କଥା ସେଠି ବ୍ୟାସଦେବ ମଧ୍ୟ ବସିଛନ୍ତି ନାରଦମୁନି ମଧ୍ୟ ବସିଛନ୍ତି ଯଦିଓ ଭାଗବତ ପ୍ରଥମେ नारद मुनि कही व्यासदेव को तेणु व्यासदेव शास्त्र रचना कले परमहंस संगीत रचना कले कि तथा जिते बड़े परीक्षित महाराज कहते सुखदेव गोस्वामी निजर पुह कौन व्यासदेव शुणुंट नारद मुनि शुणुंट लगुच जमी ये शास्त्र आगुरी कहीं शुणी ना प्रथम तरफ शुणुंट अश्रुत द्वारा विभ बोली कहुत जीव गोस्वामी सुंदर घटना कर अश्रुत द्वारा नुआ प्रथम तरफ शुणुंट यही भगवान कथा परमहंस संगीता तेणु से ही स्तर थे चार कुमार से ही परमहंस महामुनिना मननशील व्यक्ति जिते मननशील व्यक्ति हूँ ना कहीं जिते आत्माराम व्यक्ति हूँ ना कहीं परामर्श नय निर्गंथा क्रमे जो मान कौन बंधन नहीं जो मैंने कौन शास्त्र भी अध्ययन करना निर्गंथा कि समस्ते गुरुक्रम भगवान अद्भुत कर्म सब रही अद्भुत लीला सब रही कुरती गायत्री भक्ति नितम भूत गुण हरि ये प्रश्न पचारे सोनका ऋषि मैंने पचारे जे सुखदेव गोस्वामी सी तो ब्रह्म चिंतन करुले तेणु जन्म से पल जाइए प्रवज्ञा कर पल जाइए पुणी से कमी शास्त्र को ये विराट शास्त्र को अध्ययन कले ये किभला तेणु से प्रश्न उत्तर में सुखदेव गोस्वामी कहते ये श्लोक प्रसिद्ध श्लोक भागवत प्रथम स्कंद सप्तम अध्याय श्लोक रही जो श्लोक अर्थ एकसठी अर्थ कर सनातन गोस्वामी तो पाखे महाप्रभु कर आत्मारामस्य मुनयो भगवान के एभली गुण इतम भूत गुण हरि एवे आम देखा भगवान गुण रूप सब देखी चारि कुमार मध्य आकर्षित होते चारि कुमार आगे ब्रह्मचिंतन करुले तेणु भगवान रूप देखी सी मत आकर्षित होते महामुनिना मननशील व्यक्ति सी थे चिंता करुले सब ज्ञान शक्ति भगवान ज्ञान शक्ति अवतार ब्रह्मचिंतन कर सब मुनि सी थे कि भगवान एभली आकर्षण रही इतम भूत गुण हरि भगवान एभली हरि गुण रही समस्त से आकर्षण करेंगे प्रति अक्षर गोटे प्रति शब्दर अलग अलग अर्थ करके एकसठी अर्थ करते महाप्रभु तेणु आत्माराम हूँ मुनि हूँ निर्गंता हूँ समस्ते भगवान एभली गुण रही समस्ते आकर्षित होते तेणु भगवान आकर्षण करने आसना विबुद्ध सत् अतिक्रम आर्य रुद्या तस्मिन जजौ भगवान जाऊँच परमहंस महामुनिनाम जाऊँगी चारि कुमार जे कि बाधा दे भगवान को चरण दर्शन कर बाधा आसवर तक क्रोध आसी हृदय आनंद प्रदान करने भगवान निज जाऊँ अन्वेषणीय चरण से जो अन्वेषण करुले भगवान चरण भगवान पाद पद्म भगवान पाद पद्म को जो मैंने ध्यान करती वर्णना कर भगवान पाद पद्म उन्नीसटी चिन्ह रही भगवान पाद पद्म उन्नीसटी चिन्ह रही एगारटी चिन्ह रही डाण पाद बाम पाद आठटी चिन्ह रही ये सब चिन्ह जो मैंने ध्यान करेंगे से मैंने तांकर जो शंख चक्र गदा पद्म इत्यादि सब रही सबकि ତାଙ୍କର ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧରେ ଯେ ଏବମେବ ଚ ଚରଣାରବିନ୍ଦଂ ଧ୍ୟାତୁ ଭକ୍ତସ୍ୟ ମନୋହସ୍ତିନଂ ସୋ ବର୍ଣ୍ଣନ୍ୟା ନେତୁଂ ଆଙ୍କୁଶଂ ଧତ୍ତେ ଭଗବାନ ପାଦ ପଦ୍ମ ଚରଣକୁ ଯେଉଁମାନେ ଧ୍ୟାନ କରନ୍ତି ଶ୍ରୀଗୁରୁ ଚରଣ ପଦ୍ମ ଆମେ ଚରଣ ପଦ୍ମକୁ ଧ୍ୟାନ କରୁଛେ ଶ୍ରୀ ଶ୍ରୀମଦ୍ ଗୌରବ ଗୋସ୍ୱାମୀ ମହାରାଜ ଗୋଟେ ବହି ରଚନା କରିଛନ୍ତି ଗ୍ରନ୍ଥ ରଚନ୍ତି ଶ୍ରୀଗୁରୁ ଚରଣ ପଦ୍ମ ଉପରେ ଗୁରୁଚରଣ ପଦ୍ମ ବୋଲି କାହିଁକି କୁହାଯାଇଛି ଗୁରୁଚରଣ ପଦ୍ମ ସହିତ କାହିଁକି ତୁଳନା କରାଯାଇଛି ତେଣୁ ଏଇ ଯେଉଁ ଭଗବାନଙ୍କ ପାଦ ପଦ୍ମକୁ ଧ୍ୟାନ କରୁଛନ୍ତି ଯେଉଁମାନେ ଭକ୍ତ ଯ ଚରଣାରବିନ୍ଦ ଧ୍ୟାତୁ ଭକ୍ତସ୍ୟ ମନୋହସ୍ତିନଂ ଆମର ଯେଉଁ ମନ ରହିଛି ଏ ହସ୍ତି ଭଳି ତାକୁ କଣ୍ଟ୍ରୋଲ କରିହେବ ନାହିଁ ପାଗଳ ହସ୍ତି ହାତୀକୁ ଯେମିତି କଣ୍ଟ୍ରୋଲ କରିହେବ ନାହିଁ ସେଭଳି ଭାବରେ ମନ ହସ୍ତି ଆମର ପାଗଳ ମନ ମନ ଯେ ପାଗଳ ମୋର ତେଣୁ ଭଗବାନ ପାଦ ପଦ୍ମକୁ ଯଦି ଧ୍ୟାନ କରିବା ଭଗବାନ ପାଦ ପଦ୍ମ ଯେଉଁ ଅଙ୍କୁଶ ରହିଛି ଏଇଟାକୁ ଯଦି ଧ୍ୟାନ କରିବା ତ ତାହେଲେ ଆମର ମନରୂପକ ହସ୍ତିକୁ ସେ ଅଙ୍କୁଶ ଭଳି କଣ୍ଟ୍ରୋଲ କରିବେ। ଭଗବାନ ପାଦପଦ୍ମ ଥିବା ଅଙ୍କୁଶ ଚିହ୍ନ ଯଦି ଧ୍ୟାନ କରିବା ସେହିଭଳି ଭାବରେ ମନ ସରସି ମଳଂ କର୍ତ୍ତୁଂ କମଳଂ ମନରୂପକ ସରସି ମନରୂପକ ଜଳ ଆମର ଅଭଦ୍ର ରହିଛି ବହୁତ ପ୍ରକାର ଅଭଦ୍ର ସ୍ଥିତି ରହିଛି କିନ୍ତୁ ଯେତେବେଳେ ଭଗବାନ ପାଦପଦ୍ମରେ ଥିବା ଯେଉଁ କମଳକୁ ଧ୍ୟାନ କରିବା ଯେଉଁ ରହିଛି ପଦ୍ମ ରହିଛି ତାକୁ ଧ୍ୟାନ କରିବା ତାହେଲେ ସେ ସରସି ପରିଷ୍କାର ଜଳରେ ପରିଣତ ହୋଇଯିବ। ସେହିଭଳି ଭାବରେ ମନସେ ସର୍ବୋତ୍କର୍ଷ ସାମ୍ରାଜ୍ୟ ଗାତୁ ଧ୍ୱଜ ଭଗବାନ ପାଦପଦ୍ମରେ ଥିବା ଯେଉଁ ଧ୍ୱଜ ଚିହ୍ନ ରହିଛି ଏମିତି ଭଗବାନଙ୍କର ମନ୍ଦିରର ସାମ୍ନାରେ ଧ୍ୱଜ ରହିଛି ମନ୍ଦିରର ଉପରେ ଧ୍ୱଜ ରହିଛି ଯେଉଁ ଧ୍ୱଜକୁ ଦେଖି ମହାପ୍ରଭୁ ଯଦି ଯାଉଥିଲେ ସନ୍ନ୍ୟାସ ଗ୍ରହଣ କରି ପୁରୀ ଅଭିମୁଖ ଯାତ୍ରା କରିଥିଲେ ଅଟନଳାରୁ ସେ ଧ୍ୱଜକୁ ଦେଖି ଭଗବାନ ଧାବମାନ ହେଲେ ପାଗଳ ଭଳି ଧାଇଁଲେ ଏବଂ ମନ୍ଦିରରେ ଆସି ମୂର୍ଚ୍ଛା ହୋଇକି ପଡ଼ିଗଲେ। ଭଗବାନ ଦର୍ଶନ କଲେ ସେଠି ମହାପ୍ରଭୁ କହିଛନ୍ତି ଆମେ ଯଦି ମନ୍ଦିରରେ ବିଗ୍ରହଙ୍କୁ ଦର୍ଶନ କରିପାରୁନେ ତାହେଲେ ଉପରେ ଥିବା ଯେଉଁ ନୀଳଚକ୍ର ରହିଛି ସେଇଟାକୁ ଦର୍ଶନ କଲେ ଭଗବାନ ଦର୍ଶନ ହୋଇଯିବ। ତେଣୁ ସେ ଧ୍ୱଜା ପତିତ ବାବନ ବାନାଟି ଯାହାର ନାଁ ନୀଳଚକ୍ର ହେ ଦେଖ ଉଡ଼ୁଛି ବାନା ପତିତ ବାବନ ନାମଟି ଯାହାର ନାଁ ନୀଳଚକ୍ର ହେ ଦେଖ ଉଡ଼ୁଛି ବାନା ପତିତ ପାବନ ନାମଟି ଯାହାର ନାଁ ସେ ଯେଉଁ ବାନା ଯେଉଁ ଧ୍ୱଜା ରହିଛି ସେ ଧ୍ୱଜାକୁ ଯଦି ଧ୍ୟାନ କରିବା ତାହେଲେ ଆମର ସର୍ବୋତ୍କର୍ଷ ସାମ୍ରାଜ୍ୟ ଗାଧୁ ଶ୍ରେଷ୍ଠ ସାମ୍ରାଜ୍ୟ ପ୍ରଦାନ କରିବ ଭଗବତ ସାମ୍ରାଜ୍ୟ ଯେଉଁ ଭଗବତ ସାମ୍ରାଜ୍ୟର ଲୀଳା ଚାଲିଛି ସେହି ସାମ୍ରାଜ୍ୟ ଆମେ ପ୍ରାପ୍ତ ହେବା ଭଗବତ ସାମ୍ରାଜ୍ୟ ପ୍ରାପ୍ତ ହେବା ଏ ଧ୍ୱଜାକୁ ଯଦି ଧ୍ୟାନ କରିବା ସେହିଭଳି ଭାବରେ ସର୍ବୋତ୍କୃଷ୍ଟ ଯଶୋ ଧାତୁ ଜବମ ଭଗବାନ ପାଦପଦ୍ମରେ ଥିବା ଜବରେ ରହିଛି ଜବକୁ ଯଦି ଜଣେ ଧ୍ୟାନ କରିବ ତାହେଲେ ସର୍ବୋତ୍କୃଷ୍ଟ ଯଶ ସେ ପ୍ରାପ୍ତ ହେବ। ସେହିଭଳି ଭାବରେ ତ୍ରିବିଧ ତାପ ସମାୟ ଛତ୍ରଂ ଏ ଭୌତିକ ଜଗତରେ ଯେଉଁ ତ୍ରିବିଧ ତାପ ରହିଛି ଆଦି ଭୌତିକ ଆଦି ଦୈବିକ ଏବଂ ଆଧ୍ୟାତ୍ମିକ ତ୍ରିବିଧ ତାପ ରହିଛି ଏ ତାପକୁ ନଷ୍ଟ କରିଦେବ ଉପଶମ କରିଦେବ କିଭଳି ନା ଭଗବାନ ପାଦପଦ୍ମରେ ଥିବା ଯେଉଁ ଛତ୍ରକୁ ଆମେ ଧ୍ୟାନ କରିବା ଏବଂ ସର୍ବତ୍ୱ ରକ୍ଷଣାର୍ଥଂ ଚକ୍ରାଧିକ ମବି ଧତ୍ତେ ସବୁଥିରୁ ଆମେ ରକ୍ଷା କରିବୁ ଭଗବାନଙ୍କ ପାଦପଦ୍ମରେ ଥିବା ଚକ୍ର ଚିହ୍ନ ସୁଦର୍ଶନ ଚକ୍ର ସୁଦର୍ଶନ ନମସ୍ତୁଭ୍ୟଂ ସହସ୍ରାରାଚ୍ୟୁତ ପ୍ରିୟ ସର୍ବାତ୍ର ଘାତ ବିପ୍ରାୟ ସ୍ୱସ୍ତି ଭୂୟ ବିରସ୍ପତି ସ୍ୱସ୍ତି ପ୍ରଦାନ କରିବ ସେହି ଚକ୍ର ବିଷୟରେ ଯଦି ଆମେ ଧ୍ୟାନ କରିବା ତେଣୁ ଏହିଭଳି ଭାବରେ ଭଗବାନଙ୍କ ପାଦପଦ୍ମ ରହିଛି ସେହି ଅନ୍ୱେଷଣ କରୁଥିଲେ ଚାରି କୁମାର ଅନ୍ୱେଷଣୀୟ ଚରଣୀ ଚରଣ ଭଗବାନ ରୂପକୁ ଦେଖିନଥିଲେ ପ୍ରଥମତଃ ପାଇଁ ଦେଖିବେ ତେଣୁ ସେହି ଭଗବାନ ଜାଣି ବିବୁଦ୍ଧ ଭଗବାନ ଜାଣି ତାଙ୍କର ଚରଣ ନେଇକି ଯାଉଛନ୍ତି ଭଗବାନ ଯେଉଁ ଯାଉଛନ୍ତି ଚରଣ ବୋଲି କୁହାଯାଉଛି ଚରଣ ହେଉଛି ବିଶେଷ ଧ୍ୟାନ ଦିଆଯାଉଛି ଭଗବାନ ଜଣେ ଆଚାର୍ଯ୍ୟ କହୁଛନ୍ତି ସେ କୌଣସି ପାଦୁକା ପରିଧାନ କରିନାହାନ୍ତି ପାଦୁକା ଗ୍ରହଣ କରିନାହାନ୍ତି ଖାଲି ଚରଣରେ ଯାଉଛନ୍ତି ଭଗବାନ ତାକୁ ଦେଖେଇବେ ଅନ୍ୱେଷଣୀୟ ସେ ଅନ୍ୱେଷଣ କରୁଥିଲେ ଚାରି କୁମାର ଯେଉଁଥିପାଇଁ ବାଧା ଆସିଥିବାରୁ ସେ କ୍ରୋଧ ପ୍ରକାଶ କରିଛନ୍ତି ଅଭିଶାପ ଦେଇଛନ୍ତି ତେଣୁ ତାଙ୍କୁ ଦେଖିବା ପାଇଁ ଭଗବାନ ଆସୁଛନ୍ତି ଅନ୍ୱେଷଣୀୟ ଚରଣ ତାଙ୍କର ଚରଣ ଯୁଗଳକୁ ଆଣିକି ଆସୁଛନ୍ତି କିଭଳି ଭାବରେ ନା ଚଳୟନ ସହ ଶ୍ରୀ ଲକ୍ଷ୍ମୀଙ୍କ ସହିତ ଆସୁଛନ୍ତି ଲକ୍ଷ୍ମୀ ଦେବୀ ଯିଏକି ତାଙ୍କର ଲହାଦିନ ଶକ୍ତି ସେ ଲହାଦିନ ଶକ୍ତି ସହିତ ଆସୁଛନ୍ତି ଯିଏକି ଆନନ୍ଦ ପ୍ରଦାନ କରିବେ ଚାରି କୁମାରଙ୍କୁ ଭଗବାନଙ୍କୁ ଦର୍ଶନ କରି ରୂପ ଦର୍ଶନ କରି ସେ ଆନନ୍ଦିତ ହେବେ ସେଥିପାଇଁ ଭଗବାନ ସେଠି ଆସୁଛନ୍ତି ତେଣୁ ବର୍ତ୍ତମାନ ଭଗବାନ ତାଙ୍କର ଯେଉଁ ରହିଛନ୍ତି ରତ୍ନ ସିଂହାସନରୁ ଆସି ଲକ୍ଷ୍ମୀଦେବୀଙ୍କ ସହିତ ତାଙ୍କର ପାଦପଦ୍ମର ଚାଲିକି ଆସୁଛନ୍ତି ସୁନ୍ଦର ଭାବରେ ଯେଉଁ ରୂପ ରହିଛି ତାଙ୍କର ରୂପକୁ ଦେଖିବା ପାଇଁ ତାଙ୍କ ଚରଣକୁ ଦେଖିବା ପାଇଁ ଭଗବାନ ଆସୁଛନ୍ତି କିଭଳି ଚରଣ ବର୍ଣ୍ଣନା କରାଯିବ ଅପର ସ୍ୱର୍ଗର ବର୍ଣ୍ଣନା କରାଯିବ ତେଣୁ ଭଗବାନ ଆସି ଯେତେବେଳେ ସେଠି ପହଞ୍ଚିବେ କ'ଣ ହେବ ସେ କଥା ଅପର ସ୍ୱର୍ଗର ବର୍ଣ୍ଣନା କରାଯିବ। जय श्रीमद भागवतम की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, निदाई गौर प्रमाण दी, जय श्री गोपाल।